ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଆସନ୍ତାକାଲିଠାରୁ ତିନିଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଲାଗି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଆଜି ଆରମ୍ଭ ହେବ ସଦସ୍ୟ ସଂଗ୍ରହ ଅଭିଯାନ। ପାରାଅଲିମ୍ପିକ୍ସରେ ଫାଇନାଲକୁ ଉନ୍ନୀତ ହେଲେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି ତୁଳସୀ ମାଥି ମୁର୍ଗେସନ୍ ଏବଂ ଫୁଟବଲ କ୍ଲବ ମୋହନ ବାଗାନ ସୁପର ଜାଏଣ୍ଟ ଓ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ଆଜି ସନ୍ଧ୍ୟାରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ବ୍ରୁନେଇ ଏବଂ ସିଙ୍ଗାପୁର ଗସ୍ତରେ ଯିବେ। ଏ ସମ୍ପର୍କରେ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ସଚିବ ଜୟଦୀପ ମଜୁମଦାର କହିଛନ୍ତି ବ୍ରୁନେଇକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବା ନେଇ ଆଲୋଚନା କରିବେ। ଭାରତ ଏବଂ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କକୁ 40 ବର୍ଷ ପୂରଣ ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଶ୍ରୀ ମଜୁମଦାର କହିଛନ୍ତି ଆକ୍ଟ ଇଷ୍ଟ ନୀତିର ବ୍ରୁନେଇ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ବିଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 4 ଓ 5 ତାରିଖରେ ସିଙ୍ଗାପୁର ଗସ୍ତ କରିବେ। ପ୍ରାୟ 6 ବର୍ଷର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ସିଙ୍ଗାପୁର ଗସ୍ତ କରୁଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ଲାଗି କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ସହ ବର୍ଷା ଏବଂ ବନ୍ୟା ବିତ୍ପାତ ନେଇ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ସମେତ ତେଲଙ୍ଗାନାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଖମ୍ମା ମେହବୁବାବାଦ ଏବଂ ସୁରଜପେଟ୍ ଜିଲ୍ଲାଗୁଡ଼ିକର ପରିସ୍ଥିତି ଗମ୍ଭୀର ରହିଥିବାବେଳେ ଶହ ଶହ ଗ୍ରାମ ବନ୍ୟାଜଳ ଘେରରେ ରହିଛି ଏବଂ ସେଠାକାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶରେ ଗତ 2 ଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ବିଜୟୱାଡ଼ା ଏବଂ ଏହାର ଆଖପାଖ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇଛି। ଇତିମଧ୍ୟରେ 17,000ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନିମନ୍ତେ 26ଟି ଏନ୍ଡିଆର୍ଏଫ୍ ଟିମ୍କୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମୁତୟନ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟ୍ଫ୍ଲିକ୍ସ ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ୱେବ୍ ଧାରାବାହିକ IC 814 ବିଷୟବସ୍ତୁକୁ ନେଇ ସ୍ୱଷ୍ଟୀକରଣ ମାଗିଛି। ନେଟ୍ଫ୍ଲିକ୍ସର ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ସ୍ୱଷ୍ଟୀକରଣ ଦେବାକୁ କୁହାଯାଇଛି। ସୂଚନା ଅନୁଯାୟୀ ଆସନ୍ତାକାଲି ସମ୍ପୃକ୍ତ ନିର୍ଦ୍ଦେଶକ ମନ୍ତ୍ରଣାଳୟ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କୁହାଯାଇଛି। ସୂଚନାଯୋଗ୍ୟ 1999 ଡିସେମ୍ବର 24 ତାରିଖରେ ଭାରତୀୟ ବିମାନ IC 814କୁ ଅପହରଣ କରାଯାଇ ଏହାର ଯାତ୍ରୀମାନଙ୍କୁ ପଣବନ୍ଦୀ ରଖାଯାଇଥିଲା। ନେଟ୍ଫ୍ଲିକ୍ସ ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା IC 814 ୱେବ୍ ଧାରାବାହିକ ଏହି ବିଷୟ ଉପରେ ପର୍ଯ୍ୟବସିତ, ତେବେ ଏହାର ବିଷୟବସ୍ତୁରେ ତ୍ରୁଟି ରହିଥିବା ଅଭିଯୋଗ ହେବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନରେ ନୂଆ ସଦସ୍ୟ ଗ୍ରହଣ ସହ ପୂର୍ବ ସଦସ୍ୟମାନଙ୍କ ସଦସ୍ୟତା ନବୀକରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କୁ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ସଦସ୍ୟତା ନବୀକରଣ ସମ୍ପର୍କିତ ପ୍ରମାଣପତ୍ର ପ୍ରଦାନ କରିବେ। ଏହି ଅଭିଯାନ ଆଜିଠାରୁ ନଭେମ୍ବର ମାସ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଚଳିତ ମାସ 25 ତାରିଖରେ ଶେଷ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଅଭିଯାନ ସମୟରେ ବିଜେପି 10 କୋଟି ନୂଆ ସଦସ୍ୟ ଗ୍ରହଣ କରିବା ଲାଗି ଲକ୍ଷ୍ୟ ରଖିଛି। ଦେଶରେ ଦ୍ରବ୍ୟ ଓ ସେବାକର ବାବଦରେ ଗତ ମାସରେ 1,75,000 କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ଅଗଷ୍ଟ ମାସ ତୁଳନାରେ ଏହା 10% ଅଧିକ। ଏଥିମଧ୍ୟରେ କେନ୍ଦ୍ରୀୟ ଟିକସ ବାବଦରେ 30,862 କୋଟି ଏବଂ ରାଜ୍ୟ ଟିକସ ବାବଦରେ 38,411 କୋଟି ଟଙ୍କା ରହିଛି। ଗତବର୍ଷ ଅଗଷ୍ଟ ମାସରେ 1,69,000 କୋଟି ଟଙ୍କା ଜିଏସ୍ଟି ସଂଗ୍ରହ ହୋଇଥିଲା। ଏହି ମାସରେ ଆମଦାନୀ ଏବଂ ଆନ୍ତଃରାଜ୍ୟ ବ୍ୟବସାୟ ବାବଦରେ ସମନ୍ୱିତ ଜିଏସ୍ଟି ସଂଗ୍ରହ 93,621 କୋଟି ଟଙ୍କା ହୋଇଛି। ଘରୋଇ ରାଜସ୍ୱ 9.2% ବୃଦ୍ଧି ପାଇ 1,25,000 କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ସାମଗ୍ରୀ ଆମଦାନୀରୁ ମୋଟ ଜିଏସ୍ଟି 12.1% ବୃଦ୍ଧି ପାଇ 49,976 କୋଟି ଟଙ୍କାରେ ପହଞ୍ଚିଛି। ଗତମାସ ଶେଷ ସୁଦ୍ଧା ଦେଶରେ ମୋଟ୍ ଜିଏସ୍ଟି ବାବଦରେ 8,07,000 କୋଟି ଟଙ୍କା ସଂଗ୍ରହ କରାଯାଇଛି। ପୂର୍ବ ବର୍ଷର ଏହି ସମୟସୀମା ସୁଦ୍ଧା ହୋଇଥିବା ଜିଏସ୍ଟି ସଂଗ୍ରହର ଏହା 10.2% ଅଧିକ ବୋଲି ଜଣାପଡ଼ିଛି। ପାରାଅଲିମ୍ପିକ୍ସରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ତୁଳସୀମାଥି ମୁର୍ଗେଶନ୍ ମହିଳା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଗତ ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ସେ 23-11 ଓ 21-17 ସେଟ୍ରେ ସେମିଫାଇନାଲ୍ରେ ବିଜୟୀ ହୋଇଛନ୍ତି, ଫଳରେ ସେ ରୌପ୍ୟ ପଦକ ଜିତିବା ନିଶ୍ଚିତ ହୋଇଛି। ମୁର୍ଗେଶନ୍ ଆଜି ଫାଇନାଲ୍ରେ ଚୀନ୍ର କ୍ୟୁ ସିଆ ୟାଙ୍କ ବିରୋଧରେ ଖେଳିବେ। ଅନ୍ୟପକ୍ଷରେ ସେମିଫାଇନାଲ୍ରେ ପରାସ୍ତ ହେବା ପରେ ଭାରତର ମନୀଷା ରାମଦାସ ଏବଂ ଡେନ୍ମାର୍କର କ୍ୟାଥରିନ୍ ରୋଜେଙ୍ଗ ରେନ୍ଙ୍କ ମଧ୍ୟରେ ମୁକାବିଲା ହେବ। ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ବର୍ଗରେ ନିତେଶ କୁମାର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ସ୍ୱର୍ଣ୍ଣପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ର ବେଥେଲ୍ ଡାନିଏଲ୍ଙ୍କ ସହ ସେ ମୁକାବିଲା କରିବେ। ପୁରୁଷ ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ବର୍ଗରେ ସୁହାସ ୟୁଥିରାଜ ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟୋକିଓ ପାରାଅଲମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତା ଲୁକାସ୍ ମାଜୁରଙ୍କ ସହ ସେ ଫାଇନାଲ୍ ମ୍ୟାଚ୍ ଖେଳିବେ। ସେହିଭଳି ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଁ ସୁକାନ୍ତ କଦମ ଏବଂ ଇଣ୍ଡୋନେସିଆର ଫ୍ରେଡି ସେଟିୱାନ୍ଙ୍କ ସହ ମୁକାବିଲା ହେବ। ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ୟାରିସ୍ ପାରାଅଲମ୍ପିକ୍ସର ପୁରୁଷ ଉଚ୍ଚଡ଼ିଆ ବର୍ଗରେ ନିଶାଦ କୁମାର ରୌପ୍ୟ ପଦକ ଜିତିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ନିଶାଦଙ୍କ ସଫଳତାକୁ ଦେଶର କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ନିଶାଦ କୁମାରଙ୍କ ସଫଳତା ଦେଶବାସୀଙ୍କୁ ଗର୍ବିତ କରିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଭେକ୍ଟର ବାହିତ ରୋଗର ଲକ୍ଷଣ ପ୍ରତିରୋଧ ଓ ନିରାକରଣ ଶୀର୍ଷକ ଆଲୋଚନାର ପ୍ରସାରଣ କରାଯିବ। ନ୍ୟାସନାଲ୍ ସେଣ୍ଟର ଫର୍ ଭେକ୍ଟର ବର୍ନ ଡିଜିଜ୍ କଣ୍ଟ୍ରୋଲ୍ର ନିର୍ଦ୍ଦେଶକ ଡାକ୍ତର ତନୁ ଜୈନ ଏବଂ ଏମ୍ସର କମ୍ୟୁନିଟି ମେଡିସିନ୍ ପ୍ରଫେସର ଡାକ୍ତର ପୁନିତ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123210500 ଓ 01123144444 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହାବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଉପଲବ୍ଧ ହେବ। ଇସ୍ରାଏଲ୍ରେ ହଜାର ହଜାର ଲୋକ ଗତକାଲିଠାରୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗାଜାରେ ବନ୍ଧକ ଥିବା ଲୋକମାନଙ୍କୁ ମୁକ୍ତ କରି ଆଣିବା ଲାଗି ହମାସ ସହ ଯୁଦ୍ଧବିରତି ନିମନ୍ତେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ବୁଝାମଣା କରିବା ଲାଗି ସେମାନେ ଦାବି କରୁଛନ୍ତି। ଗତକାଲି ଇସ୍ରାଏଲ୍ ପ୍ରତିରକ୍ଷା ବଳ 6 ଜଣ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର ବିଷୟ ଘୋଷଣା କରିବା ପରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ତେଲ୍ ଆଭିଭ୍ରେ କିରିଆ ମିଲିଟାରୀ କ୍ୟାମ୍ପ ନିକଟରେ ଗତ ରାତିସାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଷ୍ଟ୍ରେଲିଆରେ ପ୍ରବଳ ଝଡ଼ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ଝଡ଼ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବାରୁ ହଜାର ହଜାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେଠାକାର ଦକ୍ଷିଣ ପୂର୍ବ ଅଞ୍ଚଳରେ ଝଡ଼ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭିକ୍ଟୋରିଆରେ 1,40,000ରୁ ଅଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। ଗତ ରାତିରେ ସମ୍ପୃକ୍ତ ଅଞ୍ଚଳରେ ଘଣ୍ଟା ପ୍ରତି 146 କିଲୋମିଟରରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା। ଫୁଟବଲ କ୍ଲବ ମୋହନବାଗାନ ସୁପର ଜଏଣ୍ଟ ଏବଂ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ଆଜି ସନ୍ଧ୍ୟା 6:30 ଲକ୍ଷ୍ନୌରେ ମୁକାବିଲା ହେବ। ଉଭୟ ଟିମ୍ ମଧ୍ୟରେ ଲକ୍ଷ୍ନୌରେ ଏହା ପ୍ରଥମ ମ୍ୟାଚ୍। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମ୍ୟାଚ୍ ଦେଖିବେ ବୋଲି ଜଣାପଡ଼ିଛି। ଅଖିଳ ଭାରତୀୟ ଫୁଟବଲ ମହାସଂଘ, ଉତ୍ତରପ୍ରଦେଶ ସରକାର, ଉତ୍ତରପ୍ରଦେଶ ଫୁଟବଲ ସଂଘ ଏବଂ କ୍ରୀଡ଼ା ଭାରତୀ ସହଯୋଗରେ ଏହି ମ୍ୟାଚ୍ର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶରେ ଫୁଟବଲ ଖେଳର ପ୍ରଚାର ପ୍ରସାର ପାଇଁ ଏହି ମ୍ୟାଚ୍ ଆୟୋଜନ କରାଯାଇଥିବା ଜଣାପଡ଼ିଛି। ୟୁଏସ୍ ଓପନ୍ ଟେନିସ୍ରେ ଭାରତର ଅଭିଯାନ ଶେଷ ହୋଇଛି। ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତର ରୋହନ ବୋପାନା ଏବଂ ତାଙ୍କ ଅଷ୍ଟ୍ରେଲିଆ ଯୋଡ଼ି ମ୍ୟାଥ୍ୟୁ ଏଡେନ୍ ତୃତୀୟ ପର୍ଯ୍ୟାୟରେ ପରାସ୍ତ ହୋଇଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଆସନ୍ତାକାଲିଠାରୁ ତିନିଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି ଲାଗି ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଆଜି ଆରମ୍ଭ ହେବ ସଦସ୍ୟ ସଂଗ୍ରହ ଅଭିଯାନ। ପାରାଅଲିମ୍ପିକ୍ସରେ ଫାଇନାଲ୍କୁ ଉନ୍ନୀତ ହେଲେ ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ତୁଳସୀମାଥି ମୁର୍ଗେଶନ୍ ଏବଂ ଫୁଟବଲ କ୍ଲବ ମୋହନବାଗାନ ସୁପର ଜଏଣ୍ଟ ଓ ଇଷ୍ଟ ବେଙ୍ଗଲ ଏଫ୍ସି ମଧ୍ୟରେ ଆଜି ସନ୍ଧ୍ୟାରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।